आकाशवाणी ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ସଂସଦ ବଜେଟ୍ ଅଧିବେଶନ ଆସନ୍ତା ମାସ 10 ତାରିଖ ପର୍ଯ୍ୟନ୍ତ ମୁଲତବୀ। ଲୋକସଭାରେ ଆଗତ ହେଲା ୱାକଫ ସଂଶୋଧନ ବିଧେୟକ ସଂକ୍ରାନ୍ତ ଯୁଗ୍ମ ସଂସଦୀୟ କମିଟି ରିପୋର୍ଟ। ଆୟକର ବିଲ୍ 2025 ଲୋକସଭାରେ ଆଗତ କଲେ ଅର୍ଥମନ୍ତ୍ରୀ। ପ୍ରୟାଗରାଜ ମହାକୁମ୍ଭ ମେଳା ନେଇ ଗୁଜବକୁ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଲା ଉତ୍ତରପ୍ରଦେଶ ପୁଲିସ। ଏବଂ ଜମ୍ମୁ କାଶ୍ମୀର ବୁଧଲ ଗାଁକୁ ପ୍ରତ୍ୟାବର୍ତ୍ତନ କଲେ ରାଜୌରୀ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଗ୍ରାମବାସୀ। ସଂସଦ ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଆଜି ଶେଷ ହୋଇଛି। ଉଭୟ ଗୃହକୁ ଆସନ୍ତା ମାସ 10 ତାରିଖ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ଅଧିବେଶନର ଏହି ପ୍ରଥମ ପର୍ଯ୍ୟାୟରେ 112% କାର୍ଯ୍ୟ ସଫଳତା ହାସଲ ହୋଇଛି। ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ 177 ଜଣ ସଦସ୍ୟ 70 ଘଣ୍ଟାରୁ ଅଧିକ ସମୟ ଧରି ଅଂଶଗ୍ରହଣ କରିଥିଲେ ବୋଲି ଶ୍ରୀ ବିର୍ଲା ଗୃହରେ ସୂଚନା ଦେଇଛନ୍ତି। ସେହିଭଳି 2025-26 ସାଧାରଣ ବଜେଟ୍ ଆଲୋଚନାରେ 170 ଜଣ ସଦସ୍ୟ ସେମାନଙ୍କର ମତ ବିନିମୟ କରିଥିଲେ। ୱାକଫ ସଂଶୋଧନ ବିଲ୍, 2024 ସଂକ୍ରାନ୍ତ ଯୁଗ୍ମ ସଂସଦୀୟ କମିଟି ରିପୋର୍ଟ ଗୃହରେ ଉପସ୍ଥାପିତ କରାଯାଇଛି ବୋଲି ଶ୍ରୀ ବିର୍ଲା କହିଛନ୍ତି। ସୂଚନାଯୋଗ୍ୟ, ଅଧିବେଶନର ପ୍ରଥମ ପର୍ଯ୍ୟାୟ ଗତ ମାସ 31 ତାରିଖରୁ ଆରମ୍ଭ ହୋଇଥିଲା। ଲୋକସଭାରେ ୱାକଫ ସଂଶୋଧନ ବିଧେୟକ 2024 ଉପରେ ଯୁଗ୍ମ କମିଟିର ରିପୋର୍ଟକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ଅପରାହ୍ନ 2 ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଲୋକସଭାରେ ଯୁଗ୍ମ କମିଟି ଅଧ୍ୟକ୍ଷ ଜଗଦମ୍ବିକା ପାଲ ରିପୋର୍ଟ ଉପସ୍ଥାପନ କରିଥିଲେ। ବିରୋଧୀ ସଦସ୍ୟ ଗୃହରେ ପୁନର୍ବାର ହଟ୍ଟଗୋଳ ଆରମ୍ଭ କରିଥିଲେ। ଅନ୍ୟପକ୍ଷରେ ବିରୋଧୀ ସଦସ୍ୟଙ୍କ ଦାବି ଆଧାରରେ ବାଚସ୍ପତି ଓମ୍ ବିର୍ଲା ରିପୋର୍ଟରେ ଅସନ୍ତୁଷ୍ଟ ନୋଟ୍ ସ୍ଥାନିତ କରିବାକୁ ଅନୁମତି ପ୍ରଦାନ କଲେ ବିଜେପିର କୌଣସି ଆପତ୍ତି ରହିବ ନାହିଁ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଗୃହରେ ସୂଚନା ଦେଇଥିଲେ। ତେବେ ରିପୋର୍ଟକୁ ବିରୋଧ କରି କଂଗ୍ରେସ, ଡିଏମ୍କେ, ସମାଜବାଦୀ ପାର୍ଟି, ଟିଏମ୍ସି ଏବଂ ଅନ୍ୟ ବିରୋଧୀ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ସକାଳେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ୱାକଫ ସଂଶୋଧନ ବିଲ୍ ଗୃହରେ ଉପସ୍ଥାପନ ହେବା ପୂର୍ବରୁ ବିରୋଧୀ ଦଳ ସଦସ୍ୟମାନେ ହଟ୍ଟଗୋଳ ଆରମ୍ଭ କରିଥିଲେ। ବାଚସ୍ପତି ଶ୍ରୀ ବିର୍ଲା ଗୃହ କାର୍ଯ୍ୟରେ ସହଯୋଗ ପ୍ରଦାନ କରିବାକୁ ସଦସ୍ୟଙ୍କୁ ଅନୁରୋଧ କରିଥିଲେ। ଏ ବିଲ୍ ଉପରେ ପ୍ରତ୍ୟେକ ସଦସ୍ୟଙ୍କୁ ବକ୍ତବ୍ୟ ରଖିବାକୁ ଅନୁମତି ପ୍ରଦାନ କରାଯିବ ବୋଲି ବାଚସ୍ପତି ଘୋଷଣା କରିବା ସତ୍ତ୍ୱେ ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ସେହିଭଳି ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଥିଲା। ରାଜ୍ୟସଭାରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ପୂର୍ବାହ୍ନ 11:20 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ଗୃହ କାର୍ଯ୍ୟ 11:20 ପୁଣି ଆରମ୍ଭ ହେବା ପରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ କହିଥିଲେ କମିଟି ବୈଠକରେ ବିରୋଧୀ ସଦସ୍ୟ ଦେଇଥିବା ଅସନ୍ତୁଷ୍ଟ ନୋଟ୍କୁ ରିପୋର୍ଟରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ। ବିରୋଧୀ ସଦସ୍ୟଙ୍କ ପ୍ରସ୍ତାବକୁ ଅଣଦେଖା କରାଯିବା ଅଗଣତାନ୍ତ୍ରିକ ବୋଲି ସେ କହିଥିଲେ। ପୁଣି ଥରେ କମିଟି ଏହା ଉପରେ ବିଚାର କରିବାକୁ ସେ ଦାବି ଉପସ୍ଥାପନ କରିଥିଲେ। ଏହାର ଉତ୍ତରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ରିପୋର୍ଟରେ କମିଟିର ବିରୋଧୀ ସଦସ୍ୟଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବଗୁଡ଼ିକୁ ସ୍ଥାନିତ କରାଯାଇଛି ବୋଲି କହିଥିଲେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସମାନ ମତ ପୋଷଣ କରି ୱାକଫ ବିଧେୟକ ପ୍ରସଙ୍ଗରେ ବିରୋଧୀଙ୍କ ଆଚରଣକୁ ସମାଲୋଚନା କରିଥିଲେ। ଗୃହର ନେତା ଜେପି ନଡ୍ଡା ସାମ୍ବିଧାନିକ ପରମ୍ପରା ଅନୁଯାୟୀ ଗୃହ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରିବାରେ ସହଯୋଗ ପ୍ରଦାନ କରିବାକୁ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ। ତେବେ ବିରୋଧୀ ସଦସ୍ୟ ଏଥିରେ ଅସନ୍ତୁଷ୍ଟ ହୋଇ ରାଜ୍ୟସଭାରେ କକ୍ଷତ୍ୟାଗ କରିଥିଲେ। ଲୋକସଭାରେ ଆୟକର ବିଲ୍ 2025 ଆଗତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଲ୍ ଉପସ୍ଥାପନ କରି କହିଛନ୍ତି ଆୟକର ସଂକ୍ରାନ୍ତ ଆଇନକୁ ସୁଦୃଢ଼ ଏବଂ ସଂଶୋଧନ କରିବା ଏହି ବିଲ୍ର ଉଦ୍ଦେଶ୍ୟ। ବର୍ତ୍ତମାନର ଆୟକର ଆଇନର ତୁଳନାରେ ପ୍ରସ୍ତାବିତ ଆଇନରେ କମ୍ ଧାରା ଏବଂ ଅଧ୍ୟାୟ ରହିଛି। ସାଧାରଣ ଲୋକଙ୍କର ବୁଝିବା ଲକ୍ଷ୍ୟରେ ଏହାକୁ ସରଳ କରାଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ତେବେ ବିଲ୍କୁ ଅଧିକ ଯାଞ୍ଚ ପାଇଁ ସଂସଦର ସିଲେକ୍ଟ କମିଟିକୁ ପଠାଯିବା ନେଇ ସେ ଗୃହରେ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ସଂସଦର ଆଗାମୀ ଅଧିବେଶନର ପ୍ରଥମ ଦିନରେ କମିଟି ଏହାର ରିପୋର୍ଟ ଗୃହରେ ଉପସ୍ଥାପନ କରିବ ବୋଲି ସେ କହିଛନ୍ତି। ତେବେ ଏହି ବିଲ୍ ନେଇ ବିରୋଧୀ ସଦସ୍ୟଙ୍କ ଆପତ୍ତିକୁ ମନ୍ତ୍ରୀ ଖଣ୍ଡନ କରିଛନ୍ତି। ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ଆଇନରେ 819 ଧାରା ଥିବାବେଳେ ପ୍ରସ୍ତାବିତ ବିଲ୍ରେ 536 ଧାରା ରହିଥିବା ସେ ସୂଚନା ଦେଇଛନ୍ତି। ଏହି ବିଲ୍ ସମ୍ପର୍କରେ ଅଧିକ ତଥ୍ୟ ଦେଇ ଆମ ସମ୍ବାଦଦାତା କହିଛନ୍ତି 1961 ପ୍ରଚଳିତ ଆୟକର ଆଇନର ଭାଷା ଏବଂ ଢାଞ୍ଚାକୁ ସରଳ କରିବା ଦିଗରେ ନୂତନ ବିଲ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଅର୍ଥମନ୍ତ୍ରୀଙ୍କ ସୂତ୍ରକୁ ଉଦ୍ଧାର କରି ଆମ ସମ୍ବାଦଦାତା କହିଛନ୍ତି, ବିଲ୍ ପ୍ରସ୍ତୁତି ସମୟରେ ସରକାର ବିଭିନ୍ନ ଅଂଶୀଦାରଙ୍କ ସହିତ ବ୍ୟାପକ ବିଚାର ବିମର୍ଶ କରିଥିଲେ। ପାଖାପାଖି 21,000 ଅନ୍ଲାଇନ୍ ପରାମର୍ଶକୁ ପ୍ରାସଙ୍ଗିକତା ଅନୁଯାୟୀ ଯାଞ୍ଚ କରାଯିବା ସହ ବିଲ୍ରେ ସାମିଲ କରାଯାଇଛି ବୋଲି ସେ କହିଛନ୍ତି। ଆୟକର ବିଲ୍ 2025 ମାଧ୍ୟମରେ ଟିକସ ଢାଞ୍ଚାକୁ ସରଳୀକରଣ କରି ବ୍ୟବସାୟକୁ ଅଧିକ ସହଜ କରିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରୁଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରୟାଗରାଜ ମହାକୁମ୍ଭ ମେଳା ନେଇ ଗୁଜବ ଏବଂ ଭୁଲ ସୂଚନା ପ୍ରଦାନ କରୁଥିବା ଲୋକଙ୍କ ବିରୁଦ୍ଧରେ ଉତ୍ତରପ୍ରଦେଶ ପୁଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ପୁଲିସ ମହାନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ କ୍ରମେ ସାମାଜିକ ଗଣମାଧ୍ୟମରେ ମହାକୁମ୍ଭ ନେଇ ମିଥ୍ୟା ପ୍ରଚାର କରୁଥିବା ଆକାଉଣ୍ଟକୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସାମାଜିକ ଗଣମାଧ୍ୟମ ଯାଞ୍ଚ ସମୟରେ ଏଭଳି 7 ଆକାଉଣ୍ଟକୁ ଚିହ୍ନଟ କରାଯାଇଛି। ପୁରୁଣା ଭିଡ଼ିଓଗୁଡ଼ିକୁ ସଂଯୋଗ କରି ମିଥ୍ୟା ଖବର ପ୍ରଚାର କରାଯାଉଥିବା ଯାଞ୍ଚରୁ ଜଣାପଡ଼ିଛି। ରାଜ୍ୟ ସରକାର ଏବଂ ପୁଲିସର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବା ସହ ସମାଜରେ ଘୃଣା ସୃଷ୍ଟି କରିବାକୁ ଏଭଳି କାର୍ଯ୍ୟ କରାଯାଉଛି ବୋଲି ପୁଲିସ କହିଛି। ପ୍ରୟାଗରାଜର କତୱାଲି କୁମ୍ଭମେଳା ଥାନାରେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇଛି। ଗୁଜବ ଉପରେ ଧ୍ୟାନ ନ ଦେବାକୁ ପୁଲିସ ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରିଛି। ଜାମ୍ମୁ କାଶ୍ମୀରର ରାଜୌରୀ ସଙ୍ଗରୋଧ କେନ୍ଦ୍ରରେ 3 ଅଧିକ ସମୟ ଧରି ରହିଥିବା ବୁଧଲ ଗାଁର ଗ୍ରାମବାସୀଙ୍କୁ ସେମାନଙ୍କ ଘରକୁ ଫେରିବାକୁ ଅନୁମତି ଦିଆଯାଇଛି। 17 ରହସ୍ୟମୟ ମୃତ୍ୟୁ ପରେ ବୁଧଲ ଗ୍ରାମବାସୀଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା। ଆକାଶବାଣୀ ଜାମ୍ମୁ ସମ୍ବାଦଦାତା ଦେଇଥିବା ସୂଚନା ଅନୁଯାୟୀ ଗ୍ରାମବାସୀଙ୍କୁ ରାଜୌରୀ ସଙ୍ଗରୋଧ କେନ୍ଦ୍ରକୁ ଅଣାଯାଇଥିଲା। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସମେତ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ପରିସ୍ଥିତି ଯାଞ୍ଚ ପରେ ଗ୍ରାମବାସୀଙ୍କୁ ଘରକୁ ଫେରିବା ପାଇଁ ଅନୁମତି ଦିଆଯାଇଛି। ତେବେ ରହସ୍ୟମୟ ମୃତ୍ୟୁର ତଦନ୍ତ ଜାରି ରହିଥିବା ଜଣାପଡ଼ିଛି। ସାମ୍ପ୍ରତିକ ପରିସ୍ଥିତିରେ ସ୍ୱାସ୍ଥ୍ୟ ପ୍ରତି କୌଣସି ବିପଦ ନଥିବା ବେଳେ ଏହା ମହାମାରୀର ଲକ୍ଷଣ ନୁହେଁ ବୋଲି ଜଣାପଡ଼ିଛି, କିନ୍ତୁ ମୃତ୍ୟୁର କାରଣ ଏବେ ମଧ୍ୟ ସ୍ପଷ୍ଟ ହୋଇନାହିଁ। ସ୍ୱାସ୍ଥ୍ୟ ଯାଞ୍ଚ ଏବଂ ତଦାରଖ ସମେତ ଅଧିକ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ନେଇ ସ୍ଥାନୀୟ ଜନସାଧାରଣଙ୍କୁ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିବା ଆମ ସମ୍ବାଦଦାତା କହିଛନ୍ତି। ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ କାର୍ଯ୍ୟକାଳ ସମୟରେ ମାନବାଧିକାର ଉଲ୍ଲଙ୍ଘନ ହୋଇଛି ବୋଲି ମିଳିତ ଜାତିସଂଘର ମାନବାଧିକାର କାର୍ଯ୍ୟାଳୟ ସୂଚନା ଦେଇଛି। ମାନବାଧିକାର କାର୍ଯ୍ୟାଳୟ ପକ୍ଷରୁ ଗତକାଲି ସାର୍ବଜନୀନ କରାଯାଇଥିବା ରିପୋର୍ଟରେ କୁହାଯାଇଛି, ଆବାମୀ ଲିଗ୍ ସରକାରଙ୍କ ଅମଳରେ ବାଂଲାଦେଶରେ ଯେ କେବଳ ମାନବାଧିକାର ଉଲ୍ଲଙ୍ଘନ ହେଉଥିଲା ଏହା ଠିକ୍ ନୁହେଁ। ସଂସ୍ଥାର ସତ୍ୟ ଅନୁସନ୍ଧାନ କମିଟି ରିପୋର୍ଟରୁ ଏହା ଜଣାପଡ଼ିଛି। ପ୍ରଫେସର ମହମ୍ମଦ ୟୁନୁସ୍ଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାର ଦାୟିତ୍ୱ ନେବା ପରଠାରୁ ବାଂଲାଦେଶରେ ଧାର୍ମିକ ଏବଂ ଆଦିବାସୀ ସମ୍ପ୍ରଦାୟଙ୍କ ବିରୁଦ୍ଧରେ ମାନବାଧିକାର ଉଲ୍ଲଙ୍ଘନ ହୋଇଥିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏପରିକି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ନେତୃତ୍ୱାଧୀନ ଆବାମୀ ଲିଗ୍ ସରକାର ଗତବର୍ଷ ଜୁଲାଇ ଏବଂ ଅଗଷ୍ଟ ମାସରେ ସଂଗଠିତ ଜନ ଆନ୍ଦୋଳନ ବିରୋଧରେ ଯୋଜନାବଦ୍ଧ ପଦକ୍ଷେପ ଗ୍ରହଣ କରିଥିଲେ। ବିକ୍ଷୋଭ ସମୟରେ ସୁରକ୍ଷା ବାହିନୀ ଦ୍ୱାରା ଗୁରୁତର ମାନବାଧିକାର ଉଲ୍ଲଙ୍ଘନ ନେଇ ରିପୋର୍ଟରେ ଦର୍ଶାଯାଇଛି। ଦେଶରେ ରହିଥିବା ବିଭିନ୍ନ ଜାତୀୟ ପେନ୍ସନ୍ ଯୋଜନାକୁ ଗୋଟିଏ ବ୍ୟବସ୍ଥା ମଧ୍ୟରେ ଅନ୍ତର୍ଭୁକ୍ତ କରିବାକୁ ସରକାର ବିଚାର କରୁଛନ୍ତି। ଏ ସଂକ୍ରାନ୍ତୀୟ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ରାଜ୍ୟସଭାରେ କହିଛନ୍ତି, ଦେଶରେ ବିଭିନ୍ନ ପେନ୍ସନ୍ ଯୋଜନା କାର୍ଯ୍ୟକାରୀ ହେଉଛି। ସେଗୁଡ଼ିକ ମଧ୍ୟରେ ଅଟଳ ପେନ୍ସନ୍ ଯୋଜନା, ପ୍ରଧାନମନ୍ତ୍ରୀ ଶ୍ରମିକ ମନ୍ଥନ ଏବଂ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମନ୍ଥନ ଯୋଜନା ଅନ୍ତର୍ଭୁକ୍ତ। ମନ୍ତ୍ରୀ ଶ୍ରୀ ମାଣ୍ଡବ୍ୟ କହିଛନ୍ତି, ଏହି ଯୋଜନାଗୁଡ଼ିକ ଅଧୀନରେ 6 ଅଧିକ ହିତାଧିକାରୀ ସୁଫଳ ପାଉଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସଂସଦ ବଜେଟ୍ ଅଧିବେଶନ ଆସନ୍ତା ମାସ 10 ପର୍ଯ୍ୟନ୍ତ ମୁଲତବୀ। ଲୋକସଭାରେ ଆଗତ ହେଲା ୱାକଫ ସଂଶୋଧନ ବିଧେୟକ ସଂକ୍ରାନ୍ତ ଯୁଗ୍ମ ସଂସଦୀୟ କମିଟି ରିପୋର୍ଟ। ଆୟକର ବିଲ୍ 2025 ଲୋକସଭାରେ ଆଗତ କଲେ ଅର୍ଥମନ୍ତ୍ରୀ। ପ୍ରୟାଗରାଜ ମହାକୁମ୍ଭ ମେଳା ନେଇ ଗୁଜବକୁ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଲା ଉତ୍ତରପ୍ରଦେଶ ପୁଲିସ। ଏବଂ ଜାମ୍ମୁ କାଶ୍ମୀର ବୁଧଲ ଗାଁକୁ ପ୍ରତ୍ୟାବର୍ତ୍ତନ କଲେ ରାଜୌରୀ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଗ୍ରାମବାସୀ। ସମ୍ବାଦ ଶେଷ ହେଲା।